ആകാശവാണി. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ। ସଂସଦରେ ଅନୁମୋଦନ ଲାଭ କଲା ଜାତୀୟ କ୍ରୀଡ଼ା ଶାସନ ବିଲ୍ ଓ ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ବିଲ୍। ଭାରତ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବ ମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ଚାରୋଟି ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ବେଆଇନ ବେଟିଂ ଆପ୍ ପାରି ମ୍ୟାଚ୍ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସି ଜାରି। ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ। ସଂସଦର ଉଭୟ ସଦନ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିଛି। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଉଭୟ ସଦନ ବାରମ୍ବାର ମୁଲତବୀ ରହିଥିଲା। ଲୋକସଭା 3 ଥର ଓ ରାଜ୍ୟସଭା 2 ଥର ମୁଲତବୀ ଘୋଷଣା ହୋଇଥିଲା। ପରବର୍ତ୍ତୀ ଅଧିବେଶନ ଆସନ୍ତା ସୋମବାର ଦିନ ହେବ। ଜାତୀୟ କ୍ରୀଡ଼ା ଶାସନ ବିଲ୍ 2025 ଏବଂ ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ବିଲ୍ 2025 ଆଜି ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହା ଲୋକସଭାରେ ପାରିତ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ କ୍ରୀଡ଼ା ବୋର୍ଡ ପ୍ରତିଷ୍ଠା କରିବାକୁ କ୍ଷମତା ପ୍ରଦାନ କରୁଛି, ଯାହା ଜାତୀୟ କ୍ରୀଡ଼ା ସଂସ୍ଥାଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା ସହ ସେମାନଙ୍କର ସହଯୋଗୀ ୟୁନିଟ୍ ପଞ୍ଜୀକୃତ କରିବ। କ୍ରୀଡ଼ା ସମ୍ବନ୍ଧୀୟ ବିବାଦଗୁଡ଼ିକର ବିଚାର ପାଇଁ ଏହି ବିଲ୍ରେ ଏକ ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ୍ ଗଠନର ବ୍ୟବସ୍ଥା ମଧ୍ୟ ରହିଛି। ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ବିଲ୍ 2025 ପୂର୍ବର ଜାତୀୟ ଡୋପିଂ ନିରୋଧୀ 2022 ସଂଶୋଧନ କରିବାକୁ ଚାହୁଁଛି। ଡୋପିଂ ନିରୋଧୀ ନିୟମ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି ନାଡା ପ୍ରତିଷ୍ଠା ହେବା ସହ ନାଡାର କାର୍ଯ୍ୟକଳାପ ତଦାରଖ କରିବା ଏବଂ କେନ୍ଦ୍ର ସରକାରଙ୍କୁ ଡୋପିଂ ନିରୋଧୀ ନିୟମ ଉପରେ ପରାମର୍ଶ ଦେବା ପାଇଁ ଜାତୀୟ ଡୋପିଂ ନିରୋଧୀ କ୍ରୀଡ଼ା ବୋର୍ଡ ପ୍ରତିଷ୍ଠା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ଏହି ବିଲ୍ ଜାତୀୟ ଡୋପିଂ ନିରୋଧୀ କ୍ରୀଡ଼ା ବୋର୍ଡକୁ ଶୃଙ୍ଖଳା ପ୍ୟାନେଲ ଏବଂ ଅପିଲ୍ ପ୍ୟାନେଲରୁ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଯେକୌଣସି ସୂଚନା ପାଇବାକୁ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ସରକାର କ୍ରୀଡ଼ା ସଂଘର ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବିଲ୍ ଆଣିଛନ୍ତି ବୋଲି ଆଲୋଚନାରେ ଉତ୍ତର ଦେଇ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ 4,594 କୋଟି ଟଙ୍କା ବ୍ୟୟ ବରାଦରେ 4 ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ପାଇଁ ଏକ ଦୃଢ଼ ଇକୋସିଷ୍ଟମ୍ ନିର୍ମାଣ କରୁଛନ୍ତି। ସେ କହିଛନ୍ତି, ଗତ 11 ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ 6 ଅଭିବୃଦ୍ଧି ହେବା ସହ ରପ୍ତାନୀ 8 ବୃଦ୍ଧି ପାଇଛି। ମୋବାଇଲ୍ ଉତ୍ପାଦନ ୟୁନିଟ୍ ସଂଖ୍ୟା 300 ଅଧିକରେ ପହଞ୍ଚିଛି। ମୋବାଇଲ୍ ଫୋନ୍ ରପ୍ତାନୀ 127 ବୃଦ୍ଧି ପାଇବା ସହ 2,00,000 କୋଟିରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ମାସ 2 ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2025 ଆୟୋଜିତ ହେବାକୁ ଥିବାବେଳେ ଏଥିରେ ମାଲେସିଆ, ଜାପାନ, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ଅଂଶୀଦାର ଭାବେ ଅଂଶଗ୍ରହଣ କରିବେ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।
आज 4 सेमीकंडक्टर प्रोजेक्ट्स अप्रूव हुए हैं, 2 ओडिशा में, 1 पंजाब में और 1 आंध्र। 4,594 करोड़ रुपीस के इन्वेस्टमेंट से 2022 में जब सेमीकंडक्टर मिशन लॉन्च हुआ, माननीय प्रधानमंत्री जी का दूरदर्शी नेतृत्व है जिसके तहत उन्होंने एक लॉन्ग टर्म स्ट्रेटजी के तहत काम चालू किया और कंप्लीट इकोसिस्टम पे ध्यान देने का प्रधानमंत्री जी का हमेशा मार्गदर्शन रहा। तो अब कंप्लीट इकोसिस्टम डिजाइन, वेफर, वेफर फैब्रिकेशन, पैकेजिंग, मैन्युफैक्चरिंग ऑफ कंपोनेंट्स, असेंबली, टेस्टिंग, फाइनल प्रोडक्शन, हर चीज पे, इलेक्ट्रॉनिक्स के हर सेक्टर पे, हर डायमेंशन पे काम चल रहा है।
ଏତଦ୍ ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ 5,801 କୋଟି ଟଙ୍କା ବ୍ୟୟ ବରାଦରେ ଲକ୍ଷ୍ନୌ ମେଟ୍ରୋ ଫେଜ୍ 1B ଏବଂ ଅରୁଣାଚଳ ପ୍ରଦେଶର ସିଓମି ଜିଲ୍ଲାରେ 700 MW କ୍ଷମତା ବିଶିଷ୍ଟ ଟାଟୋ 2 ଜଳବିଦ୍ୟୁତ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଲୋକସଭାରେ ଆଜି ଖଣି ଏବଂ ଖଣିଜ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ 2025 ଆଗତ ହୋଇଛି। ଏହି ବିଲ୍ ଖଣି ଏବଂ ଖଣିଜ ବିକାଶ ଓ ନିୟନ୍ତ୍ରଣ ଆଇନ 1957 ସଂଶୋଧନ କରିବ। ଲିଜ୍ ଧାରକମାନେ ସେମାନଙ୍କ ଲିଜ୍ରେ ଅନ୍ୟାନ୍ୟ ଖଣିଜ ପଦାର୍ଥ ଯୋଡ଼ିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିପାରିବେ ବୋଲି ଏହି ବିଲ୍ରେ ବ୍ୟବସ୍ଥା ରହିଛି। ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଏଥିରେ ଲିଥିୟମ୍, ଗ୍ରାଫାଇଟ୍, ନିକେଲ, କୋବାଲ୍ଟ, ସୁନା ଏବଂ ରୂପା ଭଳି ଖଣିଜ ପଦାର୍ଥ ଅନ୍ତର୍ଭୁକ୍ତ ରହିଛି। ଏହି ବିଲ୍ ଖଣି ଏବଂ ଖଣିଜ ପଦାର୍ଥ ବିକାଶ ପାଇଁ ମଧ୍ୟ ପାଣ୍ଠି ଯୋଗାଣ କ୍ଷେତ୍ରରେ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟର ପରିସରକୁ ଆହୁରି ବ୍ୟାପକ କରିବ। ଲୋକସଭାରେ ଆଜି ଭାରତୀୟ ବନ୍ଦର ବିଲ୍ 2025 ଅନୁମୋଦିତ ହୋଇଛି। ଏହି ବିଲ୍ ବନ୍ଦର ସମ୍ପର୍କିତ ଆଇନକୁ ଏକୀକୃତ କରିବା, ସମନ୍ୱିତ ବନ୍ଦର ବିକାଶକୁ ପ୍ରୋତ୍ସାହିତ କରିବା ସହ ବ୍ୟବସାୟକୁ ସହଜ କରିବ। ପ୍ରମୁଖ ବନ୍ଦର ବ୍ୟତୀତ ଅନ୍ୟ ବନ୍ଦରଗୁଡ଼ିକର ସୁପରିଚାଳନା ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ପ୍ରତିଷ୍ଠା, ବନ୍ଦର କ୍ଷେତ୍ରର ସଂରଚିତ ଅଭିବୃଦ୍ଧି ପାଇଁ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ ପ୍ରତିଷ୍ଠା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଏହି ପଦକ୍ଷେପ ଏକବିଂଶ ଶତାବ୍ଦୀ ପାଇଁ ଭାରତର ସାମୁଦ୍ରିକ କ୍ଷେତ୍ରକୁ ପୁନଃ ସ୍ଥାପିତ କରିବା ପାଇଁ ଏକ ରଣନୈତିକ ହସ୍ତକ୍ଷେପ। 1908 ଭାରତୀୟ ବନ୍ଦର ଆଇନକୁ ଏକ ପୁରୁଣା ଆଇନ ବୋଲି କହି ସେଥିରେ ପରିବେଶଗତ ସୁରକ୍ଷା ଏବଂ ଦକ୍ଷ ବିବାଦ ସମାଧାନ ପାଇଁ ବ୍ୟବସ୍ଥା ନଥିଲା ବୋଲି ସେ କହିଥିଲେ। ସେ କହିଛନ୍ତି, ଭାରତୀୟ ବନ୍ଦର ବିଲ୍ 2025 ମୁଖ୍ୟତଃ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହ ବନ୍ଦରଗୁଡ଼ିକର ରଣନୈତିକ ବିକାଶକୁ ପ୍ରୋତ୍ସାହିତ କରି ଦେଶର ଉପକୂଳର ସର୍ବୋତ୍ତମ ବ୍ୟବହାର ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅଟଳ ଟିଙ୍କରିଂ ଲ୍ୟାବ୍ରେ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ 10 ନିୟୁତରୁ ଅଧିକ ଛାତ୍ରଛାତ୍ରୀ ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି। 18 ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅଲିମ୍ପିଆଡ୍ ଅବସରରେ 64 ଦେଶର 300 ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ନିଜର ଆନନ୍ଦ ପ୍ରକାଶ କରି ଶ୍ରୀ ମୋଦି କହିଛନ୍ତି, ଭାରତ ସହଯୋଗର ଶକ୍ତିରେ ବିଶ୍ୱାସ କରେ ଏବଂ ଅଲିମ୍ପିଆଡ୍ ଏହାକୁ ପ୍ରତିଫଳିତ କରୁଛି। ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ପାଲଟିଛି, ଯାହା ବିଭିନ୍ନ ପଦକ୍ଷେପ ଦ୍ୱାରା ସମର୍ଥିତ ହୋଇଛି। ବିଜ୍ଞାନ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ଲଦାଖରେ ଭାରତର ବିଶ୍ୱର ସର୍ବୋଚ୍ଚ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣ ମଧ୍ୟରୁ ଗୋଟିଏ ରହିଛି। ଏଥିସହ ଶ୍ରୀ ମୋଦି ଭାରତର ଚନ୍ଦ୍ର ଅଭିଯାନ ସମ୍ପର୍କରେ କହିବା ସହ ଆଗକୁ ଦେଶ ଆଦିତ୍ୟ L1 ମିଶନ ଉପରେ ନଜର ରଖିଛି ବୋଲି କହିଛନ୍ତି। ଲୋକସଭା ଆଜି ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ମିଳିତ ସଂସଦୀୟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ସମୟସୀମାକୁ ବୃଦ୍ଧି କରିଛନ୍ତି। 2025 ଶୀତକାଳୀନ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ସୁଦ୍ଧା କମିଟି ଏହାର ରିପୋର୍ଟ ଦାଖଲ କରିବେ। ସମ୍ବିଧାନର 119ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ ମିଳିତ କମିଟିର ରିପୋର୍ଟ ସମ୍ପର୍କରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ଆଗତ ହୋଇଥିଲା। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସ୍ୱାମିତ୍ୱ ଯୋଜନାକୁ ନାଗରିକ କୈନ୍ଦ୍ରିକ ଶାସନର ଏକ ବିଶ୍ୱ ମଡେଲ ଭାବେ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ସର୍ଭେ ଅଫ୍ ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂ ଅମୃତ, ସ୍ମାର୍ଟ ସିଟି ଏବଂ ନକ୍ସା ଭଳି ପ୍ରମୁଖ ମିଶନ ପାଇଁ ସର୍ଭେ ଅଫ୍ ଇଣ୍ଡିଆର ବୈଷୟିକ ସହାୟତାକୁ ପ୍ରଶଂସା କରିଛନ୍ତି। ପ୍ରଯୁକ୍ତିବିଦ୍ୟାକୁ ଅପଗ୍ରେଡ୍ କରିବା ପାଇଁ କୃତ୍ରିମ ବୁଦ୍ଧିମତା, AI ଏବଂ ମେସିନ୍ ଲର୍ଣ୍ଣିଂର ଭବିଷ୍ୟତ ସମନ୍ୱୟ ସମ୍ପର୍କରେ ମନ୍ତ୍ରୀ ଘୋଷଣା କରିଛନ୍ତି। ବିଶ୍ୱ ପ୍ରଭାବ ଉପରେ ଗୁରୁତ୍ୱାରୋପ କରି ସେ ରୁଷ ଏବଂ ନାଇଜେରିଆ ସହିତ ବୁଝାମଣାପତ୍ର ସମ୍ପର୍କରେ ଉଲ୍ଲେଖ କରିବା ସହ ଆହୁରି 6 ବୁଝାମଣାପତ୍ର ପାଇଁ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି। ବେଆଇନ ବେଟିଂ ଆପ୍ ପାରି ମ୍ୟାଚ୍ ସହ ଜଡ଼ିତ ଏକ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ପକ୍ଷରୁ ମୁମ୍ବାଇ, ଦିଲ୍ଲୀ NCR, ହାଇଦ୍ରାବାଦ, ଜୟପୁର, ମଦୁରାଇ ଏବଂ ସୁରଟର ବିଭିନ୍ନ ସ୍ଥାନରେ ତଲାସୀ ଜାରି ରହିଛି। ED ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଠକେଇର ଶିକାର ହୋଇଥିବା ଉପଭୋକ୍ତାଙ୍କଠାରୁ 2,000 କୋଟି ଟଙ୍କାରୁ ଅଧିକ ପରିମାଣର ପାଣ୍ଠି ସଂଗୃହୀତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପାଣ୍ଠିଗୁଡ଼ିକୁ କ୍ରିପ୍ଟୋ ୱାଲେଟ୍, ATM ମାଧ୍ୟମରେ ଉଠାଣ, UPI ଆଦି ବିଭିନ୍ନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଥିଲା। ନିରସ୍ତ୍ରୀକରଣ, ପରମାଣୁ ଅସ୍ତ୍ରର ପ୍ରସାରକୁ ବନ୍ଦ କରିବା ଏବଂ ରପ୍ତାନୀ ନିୟନ୍ତ୍ରଣ ନେଇ ଭାରତ ଅଷ୍ଟ୍ରେଲିଆ ସପ୍ତମ ପର୍ଯ୍ୟାୟ ଆଲୋଚନା ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଉଭୟ ପକ୍ଷ ପରମାଣୁ, ରାସାୟନିକ, ଜୈବିକ ନିରସ୍ତ୍ରୀକରଣ ଏବଂ ଅପ୍ରସାର ଓ ସାମରିକ କ୍ଷେତ୍ରରେ କୃତ୍ରିମ ଶକ୍ତି ସମେତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବହୁପାକ୍ଷିକ ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥା କ୍ଷେତ୍ରର ବିକାଶ ଉପରେ ଆଲୋଚନା କରିଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ ସହଯୋଗରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବ୍ୟାପାର ବିଭାଗ ସଚିବ ପଲ୍ଲବୀ ଜୈନ ଗୋଭିଲ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ଉଭୟ ସଦନ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ। ସଂସଦରେ ଅନୁମୋଦନ ଲାଭ କଲା ଜାତୀୟ କ୍ରୀଡ଼ା ଶାସନ ବିଲ୍ ଓ ଜାତୀୟ ଡୋପିଂ ନିରୋଧ ସଂଶୋଧନ ବିଲ୍। ଭାରତ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ 4 ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ବେଆଇନ ବେଟିଂ ଆପ୍ ପାରି ମ୍ୟାଚ୍ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ED ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ। ସମ୍ବାଦ ଶେଷ ହେଲା।